କିନ୍ତୁ ಚಂದ್ರ ಪರಮಾಂಶರೇ ವರ್ತಮಾನ ಬುದ್ಧಿಗಳಂತೆ ತಿನ್ನು ಈ ಪರಮಾಂಶರೆ ಶುಕ್ರವೇ ವಿಸ್ತಾರ ಕರ್ಮ ಕರೆಯ ಕರ್ಮ ಕರೆಗೆ ಕೋಟ ಹೋಗ್ತಾರೆ ಕರ್ಮ ಅಕರ್ಮ ವಿಕರ್ಮ ಇವನ್ನು ವಿಭಿನ್ನ ಪ್ರಕಾರ ರಹಿಸಿ ಸನ್ಯಾಸ ರಹಿಸಿ ತಗೊ ಆಸ್ತೆ ಆಸ್ತೆ ತೃತೀಯ ಅಧ್ಯಾಯ ಚತುರ್ಥ ಅಧ್ಯಾಯರೆ ಭಗವಾನ್ ಸಿಂಧು ତେଣୁ ସାଧାରଣତଃ କର୍ମ ସମସ୍ତେ କର୍ମ କରୁଛନ୍ତି ଆପଣ ଦେଖିବେ ବିଭିନ୍ନ ଜାଗାରେ କର୍ମ ହିଁ ଭଗବାନ ସମସ୍ତେ ଏମିତି ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ସମସ୍ତଙ୍କୁ କର୍ମ କରିବାକୁ ପଡିବ ଆମର ବିଷ୍ଣୁ ପୁରାଣ ଚାଲିଛି ଯେ ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞାନ ତଥା ପରା ଅଭିଜ୍ଞାନ କର୍ମ ସଂଜ୍ଞାନ ତୃତୀୟା ଶକ୍ତି ରହିଛନ୍ତି ଭଗବାନଙ୍କର ଯୋଉ ଶକ୍ତି ରହିଛନ୍ତି ତାକୁ ଅନେକ ଭଗବାନ ଶକ୍ତି ଅଛନ୍ତି କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି ବିଷ୍ଣୁ ଶକ୍ତି ପରାପକ୍ତା ଗୋଟେ ହେଉଛି ପରାଶକ୍ତି ବା ଉନ୍ନତ ଶକ୍ତି ଏବଂ କ୍ଷେତ୍ରଜ୍ଞାନ କଥା ପରା କ୍ଷେତ୍ରଜ୍ଞାନ କହିଲେ କ୍ଷେତ୍ରକେନ୍ଦ୍ରରେ ତଟସ୍ଥ ଶକ୍ତି ବୁଝୁଛି ଆମେ ହେଉଛେ କ୍ଷେତ୍ରଜ୍ଞାନ ଭଗବାନଙ୍କର କ୍ଷେତ୍ରଜ୍ଞା ଶକ୍ତି ଏବଂ ଆମେ ତଟସ୍ଥ ଆମେ ଚାହିଁଲେ ଭଗବାନଙ୍କର ଉଚ୍ଚତର ଶକ୍ତି ରହିପାରିବା ଆମେ ଚାହିଁଲେ ଭଗବାନଙ୍କର ଉଚ୍ଚତର ଶକ୍ତି ରହିପାରିବା କିନ୍ତୁ ପ୍ରକୃତରେ ଆମର ପ୍ରକୃତ ସ୍ଥାନ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି କିନ୍ତୁ ଯେହେତୁ ଆମେ ଭଗବାନଙ୍କର ନିୟମକୁ ଉଲ୍ଲଙ୍ଘନ କରୁଛେ ସେଥିପାଇଁ ଆମେ ଭଗବାନଙ୍କର ଏକ ନିମ୍ନତର ପ୍ରକୃତି ରହିଛି ଦୁର୍ଗା ପୂଜା ହେଉଛି କିନ୍ତୁ ଭଗବାନଙ୍କ ନିମ୍ନତର ପ୍ରକୃତି ନିମ୍ନତର ଶକ୍ତି ବା ନିମ୍ନତର ପ୍ରକୃତି ଏଇ ଦୁର୍ଗା ହେଉଛି କେହି ତାକୁ ଯାଇପାରିବେ ତାକୁ ଅତିକ୍ରମ କରି ଯାଇପାରିବେ ସେଥିପାଇଁ ଦୁର୍ଗା ନାଁ ହୋଇଛି ଦୁର୍ଗ ରହିଛି ଯେଉଁ ଜେଲ ମାନଙ୍କରେ ସବୁ ଦୁର୍ଗ ନିର୍ମାଣ କରାଯାଉଛି ଜେଲ ପ୍ରାଚୀର ନିର୍ମାଣ କରାଯାଉଛି ଏଇ ଯାଇକି ଯାଇପାରିବେନି କିନ୍ତୁ ଆମେ ପ୍ରାଚୀର ନିର୍ମାଣ କଲେ ମଧ୍ୟ କଳିମାନେ ବେଳେବେଳେ ପ୍ରାଚୀର ଭାଙ୍ଗି ପଳେଇଯାଉଛନ୍ତି ଇଏ ହେଉଛି ମୁକ୍ତ ଜଗତରେ ଏ ବିଭିନ୍ନ ପ୍ରକାର ଦୁର୍ବଳତା ରହିଛି କିନ୍ତୁ ଭଗବାନଙ୍କର ଯେଉଁ ବ୍ୟବସ୍ଥା ରହିଛି ସେ ବ୍ୟବସ୍ଥାକୁ କେହି ଉଲ୍ଲଙ୍ଘନ କରିପାରିବେନି ଭଗବାନଙ୍କର ଯେଉଁ ଶକ୍ତି ରହିଛି ନିଚତର ଶକ୍ତି ରହିଛି ଏ ଶକ୍ତିକୁ କେହି ଅତିକ୍ରମ କରିପାରିବେନି ସେଥିପାଇଁ ଦୁର୍ଗା ନାମ ହେଇଛି ଦୁର୍ଗା ଦେବୀ ତାକୁ କେହି ଅତିକ୍ରମ କରିପାରିବେ ନାହିଁ ନିଜ ଶକ୍ତି ଗୁଡ଼ାକ ଅତିକ୍ରମ କରିପାରିବେ ନାହିଁ ସପ୍ତମ ଅଧ୍ୟାୟ ଭଗବାନ ସଂଖ୍ୟା କହିବେ ଭଗବାନଙ୍କର ଯେଉଁ ଶକ୍ତି ରହିଛି ଦୟୀ ଶକ୍ତି ବା ଏଇ ନିଜର ଶକ୍ତି ରହିଛି ଏ ଗୁଣମୟୀ ଗୁଣମୟୀ କହିଲେ ତିନୋଟି ଗୁଣ ରହିଛି ସତ ରଜ ଏବଂ ତମ ତିନୋଟି ଗୁଣ ରହିଛି ତେଣୁ ଇଏ ଯେଉଁ ତିନୋଟି ଗୁଣ ରହିଛି ଗୋଟେ ଗୁଣରେ ବାନ୍ଧିଲେ ମଧ୍ୟ ଆମେ ମୁକୁଳି ଯାଇପାରିବା ବା ଦୁଇଟି ଗୁଣରେ ବାନ୍ଧିଲେ ମଧ୍ୟ ଆମେ ମୁକୁଳି ଯାଇପାରିବା ତେଣୁ ତିନୋଟି ଗୁଣରେ ବନ୍ଧା ହେଇଛନ୍ତି ସତ୍ୟ ଭାବରେ ବନ୍ଧା ହେଇଛି ଲଗୁଚାର ଚତୁର୍ଦ୍ଦଶ ଅଧ୍ୟାୟରେ ଗୁଣତ୍ର ବିଭାଗ ବିଷୟରେ ବିସ୍ତାର ଭାବରେ ଗ୍ରହଣ କରିବି ଚତୁର୍ଦ୍ଦଶ ଅଧ୍ୟାୟ ହେଉଛି ଗୁଣତ୍ର ବିଭାଗ ବିଷୟ ସତ୍ୟ ରଜ ସ୍ତମିତି ଗୁଣା ପ୍ରକୃତି ସମ୍ଭବ ନିଗମତି ମାମଲା ଦେହେ ଦେହୀନ ଅଭୟମ ଏଇ ଯେଉଁ ଭଗବାନଙ୍କର ଗୁଣ ରହିଛି ତିନୋଟି ଗୁଣ ଏଇ ଯେଉଁ ନିମ୍ନତ ଶକ୍ତି ସତ୍ୟ ରଜତମ ଏଇ ତିନୋଟି ଗୁଣ ଦ୍ୱାରା ସମସ୍ତେ ବନ୍ଧା ହେଇଛନ୍ତି ନିଗମତି ଓ ଦୃଢ ଭାବେ ବନ୍ଧା ହେଇଛନ୍ତି ତେଣୁ ଦୈବୀ ହିସାବ ଗୁଣମୟୀ ମମ ମାୟା ଦୂରତୟା ଆକୁ କିଏ ଅତିକ୍ରମ କରିପାରିବେ ନାହିଁ ସେଥିପାଇଁ ଏଠିକାର ଅଧିଷ୍ଠାତ୍ରୀ ଦେବୀ ତାଙ୍କର ନାମ ହେଉଛି ଦୁର୍ଗା ଦୁର୍ଗାଙ୍କର ଯେଉଁ ବର୍ତ୍ତମାନ ପୂଜା ଅର୍ପଣ ହେଉଛି ସାଧାରଣତଃ ଏଇସବୁ ଅଭିଧି ପୂର୍ବକମ ହେଉଛି ଭଗବତୀ କହିଲେ ସେମାନେ ଗୋଟେ ବିଧି ପୂର୍ବକ ପୂଜା ଅଛି ଗୋଟେ ଅଭିଧି ପୂର୍ବକ ପୂଜା ଅଛି ସାଧାରଣତଃ ଲୋକମାନେ ଦୁର୍ଗା ଦେବୀଙ୍କର ଆରାଧନା କରୁଛନ୍ତି ଦୁର୍ଗା ଦେବୀଙ୍କୁ ସେମାନେ ହେଉଛନ୍ତି ସବୁ ଶକ୍ତିର ସେ ହେଉଛନ୍ତି ସ୍ୱତନ୍ତ୍ର ଈଶ୍ୱର ବା ଦେବୀ ସ୍ୱତନ୍ତ୍ର ତାଙ୍କ ଉପରେ ଆଉ କେହି ନାହାନ୍ତି
এই যে মানুষ সাধারণত পূজা করছে। দুর্গা দেবী যেমন সব আশ্চর্যজনক শক্তি সব রয়েছে, তাদের সৃষ্টি স্থিতি প্রায় বার করা যৌ সমতর অবদান আক্রমণ করে কম। এই দুর্গা দেবীর কার্য সৃষ্টি স্থিতি প্রায় সাধন শক্তি রেখা, এই শক্তি রয়েছে তাকে সৃষ্টি করিবে, পালন করিবে এবং সংহার করিবে। কিন্তু এই যে দুর্গা দেবীর শক্তি, এই শক্তি যদি আমি ভাবছি সেই হচ্ছে সমুদ্র মূল স্রোত, তাকে পাখে এইসব শক্তি রয়েছে সেইটা হচ্ছে অবিধি পূর্বক পূজা, সেটা হচ্ছে ঠিক পূজা। সে যে শক্তি প্রাপ্ত হচ্ছে সে ভগবান কাছে শক্তি প্রাপ্ত হচ্ছে। ছাই রজস্ব রূপমানি বিভক্তি দুর্গা, যেমন ছাই ছাই রয়েছে রোড রয়েছে লাইট পড়বে তার ছাইটা পড়ছে, ছাইর স্বতন্ত্রতা নাই, লাইট চেঞ্জ হলে না রোড চেঞ্জ হলে তার ছাইর মধ্যে পরিবর্তন হব। তেমন দুর্গা দেবী বা মায়া শক্তি ভগবান করে যে সে কার্য করছেন আশ্চর্যজনক কার্য করছেন, কিন্তু ইয়ে ভগবান নির্দেশে সে কার্য করা হয়েছে। মায়া ভক্তেন প্রকৃতি শ্রুয়তে সচরাচরম হেতু নারায়ণ কৌন্দর্য জগৎবি পরিবর্তে, জগৎটা নামধারে ভগবান বলছেন যে এই যে দুর্গা দেবী কার্য করছেন ইয়ে কার্য কিভাবে করছেন না ভগবানের অভ্যতার সেসব করছে। মায়া ভক্তেন প্রকৃতি শ্রুয়তে সচরাচরম ভগবানের নির্দেশে এইসব কার্য হচ্ছে। দিস ইজ দি কজ, হেতু না আনিনা, দিস ইজ দি কজ। বৈজ্ঞানিক কৌশল বহু শক্তি উদ্ভাবন করছেন, আধ্যাত্মিক শক্তি বা অন্য শক্তির উদ্ভাবন করছেন, কিন্তু সে শক্তি স্বতন্ত্র নয়। সে যে শক্তি মাধ্যাকর্ষণ শক্তি ক্ষেত্রে তার যে শক্তিমান জানে শক্তিমান রয়েবে, শক্তিমান হবে কাহার শক্তি, শক্তিমান শক্তি। কিন্তু বৈজ্ঞানিক কৌশল মাধ্যাকর্ষণ শক্তি, মাধ্যাকর্ষণ শক্তি ইন্ডিপেন্ডেন্ট নয়, মনে ইচ্ছা কার্যকর করিবেন না। মাধ্যাকর্ষণ শক্তি ভগবানের আসছেন, মায়া দক্ষিণা প্রকৃতি ভগবানের সেই শক্তি আসছে। তেমন দুর্গা দেবীর কার্য করছেন ইয়ে হচ্ছে ছাই ভগবান, দুর্গা দেবীর কার্য করছেন ছাই করে কার্য, ভগবান নির্দেশে কার্য করছেন ইচ্ছা রূপ, আপনি ভগবানের ইচ্ছা আছেন সে কার্য, তেমন সে গোবিন্দ হচ্ছেন মূল ভগবান, গোবিন্দ মহারী করছেন ব্রহ্ম পূজা। এই দুর্গা দেবীর ব্রহ্মা মানে ব্রহ্ম সংখ্যায় বিধি পূর্বক আরাধনা দুর্গা দেবীর কেমন বিধিপূর্বক আরাধনা হব ব্রহ্ম সংখ্যায় ব্রহ্মা সেটা কপিছে, কিন্তু সাধারণ লোকমানে বিধিপূর্বক আরাধনা করু না, রবিপূর্বক আরাধনা করু। যদি আমি বিধিপূর্বক আরাধনা করিবা তাহলে আমি বৌদ্ধ জগতর বা দুর্গা দেবীর কবর আমি উদ্ধার করিপারিবা, আমি নিজের প্রবর্তন দে মায়া নির্ধার করতে। দুর্গা দেবীর যদি আরাধনা করে মধ্যে যদি ঠিক ভাবে আরাধনা করিবে তাহলে সে এই মায়া শক্তি উদ্ঘাটন করে মুক্তি পাবে, নহলে নিজের চেষ্টা করে জনকর যেত শক্তি থাকু যেতে বুদ্ধি থাকু যেতে দেখা পাবে না কি সে তা দ্বারা জনে মায়া শক্তি অতিক্রম করিপারে। তেমন জনে যেতে ত্রিভুবনতে রয়েছে বিষ্ণু শক্তি পরাপ্রতা ক্ষেত্র ব্যাখ্যা তথা পরা অবিদ্যা কর্ম সংজ্ঞান, কর্মকে বলা হচ্ছে অবিদ্যা, এই প্রকৃত বুদ্ধি নয় বিদ্যা নয়, যেমানে কর্ম করছেন সেমানে অবিদ্যা ভিতরে আছেন, অবিদ্যা কর্ম সংজ্ঞান। ইয়ে হচ্ছে ভগবানের তৃতীয় শক্তি, তৃতীয় শক্তি হচ্ছে এই ভৌতিক জগতের জন্য আসছেন মানে তাকে কর্ম করিবার কথা, সেদিন পর্যন্ত যারা কর্ম করিবে যেতেদিন পর্যন্ত সে ভগবানের সামনে যাই না, ভগবানের সামনে গলে সে এক কর্ম করে মুক্ত হয়ে সে কথা ভগবান বিশ্বকর করছে। কারণ দ্বিতীয় ভগবান সব কথা করছেন, জ্ঞান কথা করছেন, দুর্গ কথা করছেন, যদি মধ্য মস্ত ভক্তি কথা করছেন, তেমন অর্জুন অর্জুন
ଅର୍ଜୁନଙ୍କ ପକ୍ଷରେ ମୋହ ନାହିଁ,
ଅର୍ଜୁନ ଭଗବାନଙ୍କର ଭକ୍ତ,
ସେ ମୋହବଶ ଭରି ଦେଉଛନ୍ତି।
उपदेश दरकार ସଂଖ୍ୟା ରହିଛି, ଏକ ଦୁଇ ତିନି ଚାରି ସଂଖ୍ୟା ରହିଛି। ତେଣୁ ବହୁତ ଗୁଡ଼ିଏ ଲୋକ ସେମାନେ ज्ञान माध्यम विश्लेषण करतु तत्व रही है भगवान कहते हैं चालीस तत्व रोग जगत रही है महाभूतानि अहंकार बुद्धि अव्यक्तमेव च इसलिए तेरह अध्याय भगवान कहते
हैं ज्ञान माध्यम
ସେମାନେ ବୌଦ୍ଧ ଜଗତକୁ ତତ୍ତ୍ୱକୁ ବିଶ୍ଳେଷଣ କରୁଛନ୍ତି
ତେଣୁ ସେମାନେ ଗୋଟିଏ
ପ୍ରକାର ବ୍ୟକ୍ତି ଜ୍ଞାନ ଯୋଗ ସଂଖ୍ୟା
ଏବଂ କର୍ମ ଯୋଗେନ ଯୋଗୀ ନା ଆଉ ଗୋଟିଏ ପ୍ରକାର ବ୍ୟକ୍ତି ଅଛନ୍ତି ସେମାନେ ହେଉଛନ୍ତି
କର୍ମ ଯୋଗ ଏ ଯେଉଁ କର୍ମଟାକୁ କେମିତି ଭଗବାନ ସବୁ ଯୁକ୍ତ କରିବେ ସେଇଟା ହେଉଛି ପ୍ରକୃତରେ କୌଶଳ ଏ କର୍ମର କୌଶଳ ହେଉଛି
ସମସ୍ତେ କର୍ମ କରୁଛନ୍ତି କିନ୍ତୁ ଯଦି ସେଇ କର୍ମ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଏ ତାହେଲେ ସେ
ଯଜ୍ଞାର୍ଥ କର୍ମ ମନେତ୍ର ଲୋକୟତ କର୍ମ ବନ୍ଧନ ତଦର୍ଥନ କର୍ମ କୌଶୈୟ ମୁକ୍ତ ସଙ୍ଗ ସମାଜ କିନ୍ତୁ ଯଦି ଭଗବାନ କହିବେ
ସାଧାରଣତଃ ସତ୍ୟ ଅନ୍ୱେଷଣ ଲୋକ ଯେଉଁ କର୍ମ କରୁଛନ୍ତି ସେ କର୍ମ ନିଜ ପାଇଁ କରୁଛନ୍ତି କର୍ମର ଫଳ ତାଙ୍କ ପାଇଁ କରୁଛନ୍ତି
ଏଇ କର୍ମ କରୁଛନ୍ତି ମାନେ ଏଇ ଫଳଟା ପାଇବେ ଏଇ ଫଳଟା ପାଇବେ ସେମାନେ ଭୋଗ କରିବେ ଏଇଥିପାଇଁ ସତ୍ୟ ଅନୁସନ୍ଧାନ ଲୋକ କାର୍ଯ୍ୟ କରୁଛନ୍ତି ଭଗବାନ ଭଗବତ ସପନ କହିଲେ ମନୁଷ୍ୟାନ ସହସ୍ରେଶୁ ପଶ୍ଚିମ ଜାତିକୁ ସୁଧାରି ହଜାର ହଜାର ଲୋକମାନଙ୍କ ଭିତରେ ଅଧିକାଂଶ ଲୋକ ଏଇସବୁ ଯେଉଁ କର୍ମ କରୁଛନ୍ତି ସେ କର୍ମଟା ଗଣିତ ଜାଣିପାରୁନାହାନ୍ତି କ'ଣ କହିଛି ଏସବୁ କର୍ମ ସେମାନେ ହେଉଛନ୍ତି ଏଇ କର୍ମ ଫଳ ଆମେ ଯଦି ଭୋଗ କରିବା ତାହେଲେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବା କିନ୍ତୁ ସେମାନେ ଜାଣୁନାହାନ୍ତି ଯେ ଆ ଦ୍ୱାରା ତାଙ୍କର କର୍ମ ବନ୍ଧନ ହେଉଛି କର୍ମ ମାନଙ୍କର ଲୋକ ଏବଂ କର୍ମ ବନ୍ଧନ ଯେଉଁ କର୍ମ କରିବେ ତିନି ପ୍ରକାର କର୍ମ ଅଛି ସତ୍ୟଗୁଣର କର୍ମ ରଜଗୁଣର କର୍ମ ଏବଂ ତମଗୁଣର କର୍ମ ସେ କର୍ମ ଅକର୍ମ ଭିତରେ ଅଛି ଚିନ୍ତା ଅଛି ଆଉ ଗୋଟେ ପ୍ରକାର ବିରୋଧ କରାଯାଇଛି କିନ୍ତୁ ଏଇ ଯେଉଁ କର୍ମଟା ଯେଉଁ କରାଯାଉଛି ତା ସକାମ କର୍ମ ଯେଉଁ ରହିଛି ଏ ସକାମ କର୍ମ ସକାମ କର୍ମ କରି ଯେଉଁ କର୍ମ ଫଳ ପାଇଁ ଯେଉଁମାନେ କର୍ମ କାର୍ଯ୍ୟ କରୁଛନ୍ତି ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ କିଛି ଧନ ରୋଜଗାର କରୁଛେ କିନ୍ତୁ ସକାମ କର୍ମ ବି କରୁଛେ ଆମର ଏ କାମର କର୍ମର ଫଳ ପ୍ରାପ୍ତ ହେଇକି ଆମେ ଆମର ସେ କର୍ମଫଳକୁ ଭୋଗ କରୁଛୁ ସକାମ କର୍ମ ବି କରାଯାଉଛି ଏଇ ସକାମ କର୍ମକୁ ତିନି ଭାଗରେ ବିଭକ୍ତ କରାଯାଏ କାରଣ ଏଇ ସକାମ କର୍ମରେ ଭୌତିକ କର୍ମ ସବୁ ରହିଛି ତେଣୁ ସତ୍ୟଗୁଣ କର୍ମ ରହିଛି ରାଜଗୁଣ କର୍ମ ରହିଛି ଜନଗୁଣ କର୍ମ ରହିଛି ତେଣୁ ଯେଉଁମାନେ ସତ୍ୟଗୁଣରେ କର୍ମ କରିବେ ଉର୍ଦ୍ଧ୍ୱକୁ ଯାଉଛନ୍ତି ସତ୍ୟସ୍ଥା କର୍ମଫଳ ଭୋଗ କରିକି ସେମାନେ ଉର୍ଦ୍ଧ୍ୱ ଲୋକକୁ ଯିବେ ସ୍ୱର୍ଗବାରିତା ରହିଛି ନୂଆ ଲୋକ ଜନ ଲୋକ ଏସବୁ ଉନ୍ନତ ଲୋକ ସବୁ ରହିଛି ସତ୍ୟଗୁଣରେ କର୍ମ କଲେ ସକାମ କର୍ମ ଫଳରେ ସେମାନେ ଉନ୍ନତ ଲୋକକୁ ଯାତ୍ରା କରିବେ ରଜଗୁଣରେ କର୍ମ କଲେ ରଜଗୁଣ ଅଛନ୍ତି ସନ୍ତୁଷ୍ଟା ମଧ୍ୟ ବିଷ୍ଣୁ ଆସି ରଜଗୁଣ କର୍ମ ଫଳରେ ସେମାନେ ସେହି ସ୍ଥିତିରେ ରହିବେ ଏବଂ ଜନମୟ ଗୁଣ ପ୍ରତିଷ୍ଠା ଅଧୁବରେ ସେଥିପାଇଁ ଅନୁସାର ଜନଗୁଣ କାର୍ଯ୍ୟକ୍ରମ ଫଳ ଅନୁସାରେ ସେମାନେ ତାଙ୍କର ଅବପତନ କରନ୍ତି ଅଧିକ ଅଛନ୍ତି କାମ ନିମ୍ନ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ ଆଉ ଯେଉଁ 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମାନବଜନ୍ମ ପ୍ରାପ୍ତ ହେଉଛି ତେଣୁ ତମଗୁଣର କାର୍ଯ୍ୟ ଦ୍ୱାରା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ଦ୍ୱାରା ସେମାନେ ଏହି ପୁଣି ନିମ୍ନତର ଜ୍ଞାନ ପ୍ରାପ୍ତ ହେଲେ ଅଧିକ ଅଛନ୍ତି କାମ ତେଣୁ ସମସ୍ତେ ଏହି କର୍ମଫଳ ଅନୁସାରେ କାର୍ଯ୍ୟ କରୁଛନ୍ତି କର୍ମଫଳ ଅନୁସାରେ ସେମାନେ କର୍ମଫଳ ଭୋଗ କରିବେ କିନ୍ତୁ ସେଇ କର୍ମକୁ ଯଦି ଭଗବାନ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ କାଳୀନ ବାର୍ତ୍ତା ମନସେଇ ଗ୍ରୀବା ବୁଦ୍ଧିଆ ମହାବା ଅଂଶୁଦସ୍ୟ ଭାବା କରୋଡ଼ ସକାଳ ପରସ୍ମୈ ନାରାୟଣ ସମର୍ପିତ ଭାରତର ଏକା ସମୟରେ ନବଜଗନ୍ଦ୍ର ଏଇଟା ଔଷଧ ରାଜା ନିମିତ କଥା କହୁଛନ୍ତି କି କାଳଦ୍ୱାର ସର୍ବଦ୍ୱାରା କର୍ମ ସନାତନ ସର୍ବଦ୍ୱାରା କର୍ମକୁ କର୍ମ ହେଉଛି ଦେଉଛେ କିନ୍ତୁ ମହଙ୍ଗାର ଗୋଟେ କର୍ମ ହେଉଛି ମାନସିକ ଯେଉଁ ଚିନ୍ତା ଆମେ କରୁଛେ ସେ ଚିନ୍ତା ହେଉଛି ଗୋଟେ ପ୍ରକାର କର୍ମ ତେଣୁ ଭଗବାନ କହିଲେ ଯେଉଁ ଜଣେ ନହିଁ ପ୍ରଶିକ୍ଷଣ କି ଗାଁ ଚେଷ୍ଟା କର୍ମ ଜଣେ ଗୋଟେ କ୍ଷଣ ଆଗେ ନଥିବ ଆଉ ଗୋଟେ କ୍ଷଣ ମଧ୍ୟ ଜଣେ କାହା ମଧ୍ୟ ରହିପାରିବ ଦ୍ୱାରା କର୍ମ ନା ଦେଖିବେ ମନ ଦ୍ୱାରା କର୍ମ ଅଛି କାଳେ ବାଚା ବା ଜୀବ ଦ୍ୱାରା କଥା କହୁଛନ୍ତି ସେ ଗୋଟେ କର୍ମ କରୁଛି ମନ ଦ୍ୱାରା ମଧ୍ୟ ଆମେ କର୍ମ କରୁଛି ବୁଦ୍ଧି ଦ୍ୱାରା ମଧ୍ୟ ଆମେ କର୍ମ କରୁଛି ତେଣୁ ଏଇଭଳି ଭାବରେ ଯେତେ ସବୁ ପ୍ରକାର କର୍ମ ରହିଛି କାଳେ ବାଚା ହସେଇ ଦେଇବା ବୁଦ୍ଧିଆତ୍ମାଶୃତ ସ୍ୱଭାବ ଏସବୁ କର୍ମକୁ ଯଦି କରୋତି ସକଳଂ କରୋତି ନାରାୟଣ ସମର୍ଥନ କରାଗଲା ତାହେଲେ ଯଜ୍ଞାଟା କର୍ମ ଏବଂ ଭଗବାନଙ୍କ ଉଦ୍ଦେଶ୍ୟରେ ସେ କର୍ମ କରେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରେ କର୍ମ କଲେ କିନ୍ତୁ ଜଣେ ତଥାକଥିତ ଯେତେ ଉନ୍ନତର କର୍ମ ହେଉନା କାହିଁକି ଲୋକଙ୍କର କାର୍ଯ୍ୟ ସବୁ ରହିଛି ବହୁତ ପ୍ରଶଂସନୀୟ କାର୍ଯ୍ୟ ସବୁ କରୁଛନ୍ତି କୁହାଯାଉଛି ପ୍ରଶଂସା ପ୍ରାପ୍ତ ହେଉଛନ୍ତି ପୁରସ୍କାର ପ୍ରାପ୍ତ ହେଉଛନ୍ତି ଏସବୁ ବହୁତ କର୍ମ ବୋଲି କୁହାଯାଉଛି କିନ୍ତୁ ଯେତେ ଯାହା ହେଲେ ମଧ୍ୟ ତାର ଫଳ କ'ଣ ନା ସେମାନେ ଏଇ ଗୌରବ ମାତ୍ର ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ମୁକ୍ତ ସଂଘ ସମାଜ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କଲେ ତାଙ୍କୁ ଆଉ ସେ କର୍ମଫଳ ଭୋଗରେ ତେଣୁ ସେମାନେ ଏ ଭୌତିକ ଜଗତ ବନ୍ଧନରୁ ମୁକ୍ତ ହେଇ ଏଇ ଭୋଗ ମୁକ୍ତ ସଂଘ ତେଣୁ ଭଗବାନ କହୁଛନ୍ତି ନ କରଣ ଆରମ୍ଭ ପୁରୁଷ ଯଦି ଜଣେ କହିବା କିଛି କାମ କରିବେନି ତାପରେ ସେ ନିଷ୍କାମ ହେଇଯିବ ନିଷ୍କାମ ଏବଂ ଯଦି ଜଣେ ନ ସନ୍ନ୍ୟାସ ନ ଦେବ ଯଦି ଜଣେ କହିବ ଏ କର୍ମରୁ ମୁଁ ମୁକ୍ତ ହେଇକି ସନ୍ନ୍ୟାସ ଗ୍ରହଣ କରିବି ତାହେଲେ ନ ସିଦ୍ଧି ସମାଧି ଅଛି ତାର ସେ ସିଦ୍ଧି ପ୍ରାପ୍ତ ହେଇପାରିବନି ଯୋଉ ସନ୍ନ୍ୟାସ ଯୋଉ ରହିଛି ଭଗବାନ କହିଲେ ବିଭିନ୍ନ ସ୍ଥାନରେ ସନ୍ନ୍ୟାସ ପ୍ରାପ୍ତ କହିବି ସତ୍ୟ ଭଗବାନ କହିଛନ୍ତି ପ୍ରଥମ ଶ୍ଳୋକରେ ଯେ ଅନାଶ୍ରିତ କର୍ମଫଳ କାର୍ଯ୍ୟ କର୍ମ ସ୍ୱରୂପିକ ସନ୍ନ୍ୟାସିତ ଯୌବିକ ନ ବିରକ୍ତି ନ ତ୍ୟାଗ ପ୍ରକୃତ ସନ୍ନ୍ୟାସ କ'ଣ ଜଣେ କିନ୍ତୁ ଡ୍ରେସ୍ ପଡ଼ିଲେ ଦେଖି ସନ୍ନ୍ୟାସ ଡ୍ରେସ୍ ହେଇଗଲା ସନ୍ନ୍ୟାସ ହେଇଗଲେ ତାହେଲେ ପ୍ରକୃତ ମାଧ୍ୟମ ଭଗବାନ ଚିନ୍ତା କରୁଛନ୍ତି ଯେଉଁମାନେ ନାରଦୀ ସନ୍ନ୍ୟାସ ସବୁ ଅଛନ୍ତି ସେମାନେ କହୁଛନ୍ତି କ'ଣ ଆମେ ଦଣ୍ଡ ଗ୍ରହଣ କରିଦେଲୁ ମାନେ ଏମାନେ ସନ୍ନ୍ୟାସ ହେଇଗଲେ ଦଣ୍ଡ ଗ୍ରହଣ କଲା ମାନେ ଆମେ ସନ୍ନ୍ୟାସ ହେଇଗଲୁ ତେଣୁ ସେମାନେ ଅନ୍ୟମାନଙ୍କୁ ନାରାୟଣକୁ ସମ୍ବୋଧନ କରନ୍ତି ନମ ନାରାୟଣ ଆୟ ଏଇଭଳିଆ ସମ୍ବୋଧନ କରନ୍ତି ମାନେ ଆମେ ସନ୍ନ୍ୟାସକୁ କ'ଣ କଲୁ ମାନେ ଦଣ୍ଡ ଧାରଣ କଲୁ ମାନେ ଆମେ ସନ୍ନ୍ୟାସ ହେଇଗଲୁ ମାନେ ଆମେ ନାରାୟଣ ହେଇଗଲୁ ଭଗବାନ ସହିତ ସମାନ ହେଇଗଲୁ କିନ୍ତୁ ପ୍ରକୃତରେ ଏଇସବୁ ଯେଉଁ ଧାରଣା ଅଛି ଯେଉଁମାନଙ୍କର ସେମାନେ ହେଉଛନ୍ତି ପାଷାଣୀ କରାଯାଇଛି କୃଷ୍ଣପୁରାଣ କରାଯାଇଛି ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୂପା ଦେବତୀ ସମସ୍ତେ ଦୁଃଖତେ ସାଷାଣୀ ଭାବେ ଧ୍ରୁବ ଯେଉଁମାନେ ଯସ୍ତୁ ନାରାୟଣ ଭଗବାନ ନାରାୟଣଙ୍କ ସହିତ ବ୍ରହ୍ମ ରୁଦ୍ରାଦି ଦେବତୀ ବ୍ରହ୍ମା ବା ଶିବଜୀ ଏମାନଙ୍କୁ ତାଙ୍କ ସହିତ ସମାନ ରହନ୍ତି ସାଷାଣୀ ଭାବେ ଧ୍ରୁବ ସେ ନିଶ୍ଚିତ ଭାବେ ପାଷାଣୀ ଦେଇଥିବ ସମସ୍ତେ ଦୁଃଖତେ ବ୍ରହ୍ମା ଭଗବାନ ନାରାୟଣଙ୍କର ଯୋଉଭଳିଆ ଶକ୍ତି ରହିଛି ବ୍ରହ୍ମାଙ୍କ ସେଇଭଳିଆ ଶକ୍ତି ରହିଛି ବା ଶିବଜୀଙ୍କ ସେଇଭଳିଆ ଶକ୍ତି ରହିଛି ସମସ୍ତେ ନା ସମାନ ସମାନ ଆସନରେ ପୂଜା କରୁଛନ୍ତି ଆମ ଯେଉଁ ତ୍ରିନାଥ ତ୍ରିନାଥ ମେଳା ବା ତ୍ରିନାଥ ମନ୍ଦିର ଯେଉଁ ରହିଛି ଏ ପ୍ରକୃତରେ ଅନ୍ମୁକ୍ତ ଶାସ୍ତ୍ର ଅନ୍ମୁକ୍ତ କଥା ନୁହଁ ଶାସ୍ତ୍ର ଉଲ୍ଲଂଘନ କରି ସେ ସବୁ ପୂଜା କରୁଛି ନାରାୟଣ ସହିତ କେହି ସମାନ ହେଇପାରିବେନି ଭଗବାନଙ୍କର ଭଗବାନ ସଂଜ୍ଞା ହେଉଛି ଯେ ନଅ ବର୍ଷ କାର୍ଯ୍ୟ କାରଣ ବିଦ୍ୟତି ଭଗବାନଙ୍କର କୌଣସି ନଅ ବର୍ଷ କାର୍ଯ୍ୟ କାରଣ ବିଦ୍ୟତି ଭଗବାନଙ୍କର କୌଣସି କାରଣ ନାହିଁ। ସବୁ ଜିନିଷରେ ଗୋଟିଏ ଜଗତରେ ଯୋଉ ରହିଛି ସବୁ ଯୋଉ ଚାଷ ହେଉଛି ତାର ଗୋଟେ କାରଣ ରହିଛି, କିନ୍ତୁ ଭଗବାନଙ୍କର କେହି କାରଣ ନାହିଁ। ନଅ ବର୍ଷ କାର୍ଯ୍ୟ କାରଣ ବିଦ୍ୟତି ଏବଂ ନଅ ବର୍ଷ ସମସ୍ୟା ବ୍ୟତିଗ୍ରସ୍ତ ଦୃଶ୍ୟରେ ଭଗବାନଙ୍କ ସହିତ କେହି ସମାନ ହେଇପାରିବ ନଅ ବର୍ଷ ସମସ୍ୟା। ଏବଂ ଅଧିକ କଥା କ'ଣ କହିବ, ଭଗବାନଙ୍କ ସହିତ କେହି ସମାନ ହେଇପାରୁନାହାନ୍ତି, ତାଙ୍କ ତ ଅଧିକ କଥା କିଛି କହିବ। ନଅ ବର୍ଷ ସମସ୍ୟା ବ୍ୟତିଗ୍ରସ୍ତ ଦୃଶ୍ୟରେ ପରାକ୍ ଶକ୍ତି ବିଭିଧୈବ ସୃଜତି, ଭଗବାନଙ୍କ ଶକ୍ତି ଅନେକ ରହିଛି ବିଭିଧୈବ ସୃଜତି ଏବଂ ତାକୁ କିଛି ଭାବରେ ତିନି ଭାବରେ ବିଭକ୍ତ କରାଯାଉଛି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଭଗବାନଙ୍କର ଜ୍ଞାନ ଶକ୍ତି, ଆମେ ଏଇ ଯେଉଁ ଏତେ କଥା କହିପାରୁଛୁ ଜ୍ଞାନ ଆମ ରହିଛି, ଆମେ ଜଣଙ୍କୁ ସେ ଜ୍ଞାନ ପ୍ରାପ୍ତ ହେଇକି କଥା କହୁଛୁ ବା ଜଣଙ୍କର ଏତେ ବଳ ବହୁତ ବଳ ରହିଛି ବହୁତ ଆମର ପ୍ରେସର ବହୁତ ଷ୍ଟ୍ରଙ୍ଗ ବହୁତ ବଳ ରହିଛି ଜଣଙ୍କର, ସେ ବଳ ବିଭିନ୍ନ ଉପାୟରେ ସେ ବଳ ସଂଗ୍ରହ କରୁଛି। ଏଇ ଯେଉଁ ବିଭିନ୍ନ ପ୍ରକାର କ୍ରିୟା ବା କାର୍ଯ୍ୟ ସବୁ ଆମେ କରୁଛେ ଏଇଟା ପାଇଁ ଆମର ସବୁ ବିଭିନ୍ନ ପ୍ରକାର ଆବଶ୍ୟକତା ରହୁଛି, ଏଇଟା ହେଲେ ଆମେ ଏଇ କାର୍ଯ୍ୟଟା କରିପାରିବା। କିନ୍ତୁ ଭଗବାନ ଭଗବାନ ଦେଉଛନ୍ତି ସ୍ୱାଭାବିକ, ଭଗବାନ କହିଲେ ଏ ବୌଦ୍ଧ ଜଗତ ସୃଷ୍ଟି ହେଉ, ଭଗବାନ ଇଚ୍ଛା କଲେ ବୌଦ୍ଧ ଜଗତ ସୃଷ୍ଟି ହେଲା, ତେଣୁ ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ ସବୁ ଆମର ଚିନ୍ତା ବାହାର ଅଚିନ୍ତ ଶକ୍ତି ଯିବ ଭଗବାନ ଚିନ୍ତା ଶକ୍ତିରେ ବାହାରେ ଭଗବାନଙ୍କ ସବୁ ଶକ୍ତି ରହିଛି, ତେଣୁ ନାରାୟଣ ସହିତ କେହି ସମାନ ହେଇପାରିବେନି। ଆଉ ମନୁଷ୍ୟ କଥା କ'ଣ କହିବେ, ବ୍ରହ୍ମା ଶିବ ଏମାନଙ୍କର ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ଆମର ଜୀବ ଯେଉଁ ଅଛନ୍ତି ଆମେ ଜୀବେ ଆମେ ଅଛନ୍ତି ଜୀବ ତତ୍ଵ କ୍ଷେତ୍ରଜ୍ଞାଟା କ୍ଷେତ୍ରଜ୍ଞା ଶକ୍ତି ଆମେ ଭଗବାନଙ୍କର କ୍ଷେତ୍ରଜ୍ଞା ଶକ୍ତି ଯେଉଁ ଚିନ୍ତା କଷା ଶକ୍ତି ଭଗବାନଙ୍କର, ଆମେ ଏଇ ଜୀବ ତତ୍ଵ ହେଉଛନ୍ତି ବ୍ରହ୍ମା, ବ୍ରହ୍ମା ହେଉଛନ୍ତି ଜୀବ ତତ୍ଵ, ଆମ ଭଳି ଆମେ ଯେମିତି ଜୀବ ରହିଛେ ସେଇଭଳି ଭାବରେ ବ୍ରହ୍ମା ଜଣେ ଜୀବ ଭାଗବତ ବର୍ଣ୍ଣାଟକ ସମୟରେ ଶିବଜୀ କହୁଛନ୍ତି କଥା ପ୍ରଚେତାମାନଙ୍କୁ ଯେ ସ୍ୱଧର୍ମନିଷ୍ଠ ସତଜନ୍ମା ବିରିଚିତା ବେଦି, ଜଣେ ଯଦି ଶହେ ଜନ୍ମ ଧରିକି ନିଜର ସ୍ୱଧର୍ମ ଠିକ୍ ଭାବେ ପାଳନ କରିବେ ତାହେଲେ ସେ ପରଜନ୍ମରେ ବ୍ରହ୍ମାପଦ ପ୍ରାପ୍ତ ହେବେ। ସ୍ୱଧର୍ମନିଷ୍ଠ ସତଜନ୍ମା ବିରିଚିତା ବେଦି, ସେମାନେ ବିରିଚି ବା ବ୍ରହ୍ମାପଦ ପ୍ରାପ୍ତ ହେବେ। ଶହେ ଜନ୍ମ ଧରିକି ଯଦି ନିଜର ସ୍ୱଧର୍ମ ରହିଛି ତାହେଲେ ଠିକ୍ ଭାବରେ ଧର୍ମ ଆଚରଣ କରିପାରିବେ ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମାଙ୍କର ଶକ୍ତିକୁ ଅଚୈତନ୍ୟ ବର୍ଣ୍ଣନା କରିଦେଇଛି, ଭଗବାନଙ୍କର ଯଦି 64 କଳା ଅଛି, ଭଗବାନଙ୍କ ତ ଅନନ୍ତ କରିଛି ଶକ୍ତି, ତେଣୁ 64 ରୂପରେ କଳାରେ ବର୍ଣ୍ଣନା କରେ 64 କଳା ଭଗବାନ, ତେଣୁ ବ୍ରହ୍ମା 50 କଳା ପର୍ଯ୍ୟନ୍ତ ପ୍ରାପ୍ତ ହେଇପାରିବେ, ତାଠୁ ଅଧିକ ପ୍ରାପ୍ତ ହେଇପାରିବେ ଏବଂ ସେ ଯେ 50 କଳା ପର୍ଯ୍ୟନ୍ତ ପ୍ରାପ୍ତ ହେବ ସେ ମଧ୍ୟ ପୂର୍ଣ୍ଣ ଭାବରେ ସେ ଅଳ୍ପ ପରିମାଣରେ ଅଳ୍ପ ପରିମାଣ ବ୍ରହ୍ମାଙ୍କ ଉପରେ ଆସୁଛନ୍ତି ଶିବଜୀ। ଶିବଜୀ ତାଙ୍କର ଆହୁରି 5 ଅଧିକା ଶକ୍ତି ରହିଛି ଶିବଜୀ। ଶିବଜୀ ଯଦିଓ ସିଏ ହେଉଛନ୍ତି ଭଗବାନଙ୍କର ଅବତାର, ଗୁଣ ଅବତାର, ବ୍ରହ୍ମଗୁଣର ଅବତାର ହେଉଛନ୍ତି ଶିବଜୀ। ଆମ ବ୍ରହ୍ମ ସଂହିତାରେ ବ୍ରହ୍ମା ସଂହିତା କହୁଛନ୍ତି କ୍ରୀଡ଼ା ଅଧିକା ବିଶେଷ ଦୁର୍ଭା ସଂଜାୟତ ନୈକତା ଭଗବତୀ ହେତୁ ଯଶ ଭୂତା ମଧ୍ୟ ସଂଜୟ କାର୍ଯ୍ୟ ଗୋବିନ୍ଦ ମହାପୁରୁଷ ବ୍ରହ୍ମ ଭଗବାନ ଜଣେ ଯେତେବେଳେ କ୍ଷୀରଟା ଯଦି ଆମେ ଅମଳ ବା ଖଟା ପକେଇଦେବା ତାହେଲେ ସେଟା ଦହିରେ ପରିଣତ ହୋଇଯିବ,
କିନ୍ତୁ ଦହିରେ ପରିଣତ ହେଲା ପରେ ସେ ଆଉ କ୍ଷୀରର କାର୍ଯ୍ୟ କରିବନି। ସେଇଭଳିଆରେ
ଯୋଉ ବିଷ୍ଣୁ ତତ୍ତ୍ୱ ସେ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି ଗୁଣା ଅବତାର ସେ ଶିବଜୀ ପରିଣତ ହେଇଯାନ୍ତି।
ତେଣୁ ଇଏ ହେଉଛି ଶିବଙ୍କ ତତ୍ତ୍ୱ। ତେଣୁ ତାଙ୍କର ଆହୁରି ପାଞ୍ଚଟି ଶକ୍ତି ଅଧିକାର ରହିଛି, କିନ୍ତୁ ବିଷ୍ଣୁ ତତ୍ତ୍ୱ ଯେ ରହିଛନ୍ତି ତାଙ୍କର ଆହୁରି ପାଞ୍ଚଟି ଅଧିକ ଶକ୍ତି ରହିଛି। ଷାଠିଏଟି କଳା ତାଙ୍କର ରହିଛି, ଷାଠିଏଟି ଶକ୍ତି ରହିଛି ଏବଂ ତାଙ୍କ ଉପରେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣଙ୍କର। କୃଷ୍ଣଙ୍କର ଚାରୋଟି ଶକ୍ତି ଯେମିତି ଚାରୋଟି ଯେଉଁ ଶକ୍ତି ରହିଛି ଚାରୋଟି କଳା ରହିଛି ସେ କଳା ସହିତ କେହି ସମାନ ହେଇପାରିବେ। ଭଗବାନ ରାମ ନୃସିଂହ ବ୍ରାହ୍ମଣ ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି ସମସ୍ତେ ହିଁ ଭଗବାନ କୃଷ୍ଣଙ୍କ ସହିତ ସମାନ ହେଇପାରିବେ। ଚାରୋଟି ଭଗବାନଙ୍କର ଲୀଳା ମଧୁରୀ, ଭଗବାନଙ୍କ ରୂପ
ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି ଭାରତରେ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବାଇଶଟି ଅବତାର ବିଷୟ ବର୍ଣ୍ଣନା କରାଯାଇଛି, ବାଇଶଟି ଅବତାର ବିଷୟ ବର୍ଣ୍ଣନା କରିଛନ୍ତି ଏବଂ ଅପରେ କହିଲେ ଏମାନେ ସମସ୍ତେ କୃଷ୍ଣଙ୍କ ଗୋଟେ ଅବତାର ହିସାବରେ ଗ୍ରହଣ କରିଛନ୍ତି। ଉଣେଇଶତମ ଏବଂ କୋଡ଼ିଏତମ ଅବତାରକୁ ବଳରାମ ଏବଂ କୃଷ୍ଣଙ୍କୁ ବର୍ଣ୍ଣନା କରିଛନ୍ତି। ତେଣୁ ଅତିମରେ ସୁତଭୂଷଣ କହିଲେ ଅନ୍ୟ ଯେତେ ରହିଲେ ଏସବୁ ଅବତାର ଏମାନେ ଭଗବାନଙ୍କର ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, କୃଷ୍ଣ ହସ୍ତୁ ଭଗବାନ ସ୍ୱୟଂ। ସେଥିପାଇଁ ଆମର ସଂଘର ନାମ ଦିଆଯାଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ନହେଲେ ଆମେ ଯେତେବେଳେ ଇଷ୍ଟ ରେଜିଷ୍ଟ୍ରେସନ ହେଇଥିଲା ଆମେରିକାରେ ପ୍ରଭୁପାଦ ତାଙ୍କର ଶିଷ୍ୟ ପ୍ରସ୍ତାବ ଦେଇଥିଲେ ଆମେ କୃଷ୍ଣ କନସିୟସନେସ୍ ସାଙ୍ଗରେ ଗଡ୍ କନସିୟସନେସ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ଗଡ୍ କନସିୟସନେସ୍। କିନ୍ତୁ ପ୍ରଭୁପାଦ ଗଡ୍ କହିଲେ ଲୋକମାନଙ୍କର ବିଭିନ୍ନ ପ୍ରକାର ଧାରଣା ଆସିବ, ଆମେ କଥା କହିଥିଲେ ବହୁତ ଭଗବାନ କଥା କହିଲେ ଭଗବାନ ସହ ମାନେ। ତେଣୁ ପ୍ରକୃତ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ତେଣୁ କୃଷ୍ଣ କଥା ଛାଡ଼ିଲୁ, ବିଷ୍ଣୁଙ୍କ ତତ୍ତ୍ୱ ମଧ୍ୟ ବିଷ୍ଣୁଙ୍କର ତତ୍ତ୍ୱ ରହିଛି, ବିଷ୍ଣୁଙ୍କ ସହିତ ବ୍ରହ୍ମ ରୁଦ୍ର ବା ଶିବଜୀ ଏମାନେ ସମାନ ହେଇପାରିବେ, ଆଉ ମନୁଷ୍ୟମାନଙ୍କ କଥା କ'ଣ କହିବା। କିନ୍ତୁ ଯେଉଁମାନେ ଏଇ ଯୋଉ ମାୟାବାଦୀ ଗୋଷ୍ଠୀ ଅଛନ୍ତି ସେମାନେ ଭାବୁଛନ୍ତି କ'ଣ ନା ଆମେ ସନ୍ନ୍ୟାସ ଗ୍ରହଣ କରିଦେଲା ମାନେ ଆମେ ନାରାୟଣ ହେଇଗଲୁ, ଯସ୍ତୁ ନାରାୟଣ ଆମେ ନ ସେଥିପାଇଁ ସେମାନେ ତାକୁ ଅନ୍ୟମାନଙ୍କୁ ସମ୍ବୋଧନ କରନ୍ତି ବା ଆମେ ନମସ୍କାର କରୁଛେ ସେମାନେ କହନ୍ତି ନମ ନାରାୟଣ ନାରାୟଣ, ତମେ ନାରାୟଣ ମୁଁ ବି ନାରାୟଣ ଗରିବ ନାରାୟଣ ଗୋପାଳ ଏଇ ଯୋଉ ଶବ୍ଦଟି ଯୋଉ ଭାରି ବହୁତ ଦେଖିଛନ୍ତି ତା ବିରୁଦ୍ଧରେ ବହୁତ ଦେଖିଛନ୍ତି ପ୍ରକୃତରେ ନାରାୟଣ କେବଳ ଦରିଦ୍ର ହେଇପାରିବେନି କି ଦରିଦ୍ର କେବେ ବି ନାରାୟଣ ହେଇପାରିବେନି। ଦରିଦ୍ର ନାରାୟଣ ଶବ୍ଦ ଯୋଉ ରହିଛି କେତେ ବି ସାଙ୍ଗମାନଙ୍କର ଅନ୍ଧି ଶବ୍ଦରେ ବ୍ୟବହାର କରନ୍ତି, ଦରିଦ୍ର ନାରାୟଣ ଦରିଦ୍ର ନାରାୟଣ ଖାଦ୍ୟ ନାରାୟଣ କେମିତି ଦରିଦ୍ର। ତେଣୁ ଇଏ ଯେଉଁମାନେ ପ୍ରକୃତରେ ପ୍ରକୃତ ତାକୁ ଜାଣୁନାହାନ୍ତି ସେମାନେ ଏଇ ଭଳିଆ କହୁଛନ୍ତି ଜୀବ ଭାବରେ ଭଗବାନ ସବୁ ସମାନ ହେଇପାରିବେ ନାହିଁ। ଚୈତନ୍ୟ ମହାପୁରୁଷ କଥା କହୁଛନ୍ତି ସେଟା ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ଦେଇଛି, ଯଦିଓ ଆମର ଯୋଉ ଶକ୍ତି ସବୁ ରହିଛି ଏସବୁ ଭଗବାନଙ୍କର ଯେଉଁଭଳି ଭାବରେ ଗୁଣ ରହିଛି ଆମର ଶିଶୁ ଭାବରେ ଗୁଣ ରହିଛି, କାରଣ ଆମେ ହେଉଛୁ ଭଗବାନର ଅଂଶ। ମମି ବାସ ଜୀବ ଲୋକେ ଜୀବ ଭୂତ ସନାତନ ପନ୍ଦର ଭଗବାନ କହିଛନ୍ତି କଥା ଭଗବତରେ। ତେଣୁ ଆମେ ଏ ଯେଉଁ ଭଗବାନଙ୍କର ଅଂଶ ତେଣୁ ଭଗବାନଙ୍କ ଭଳି ଆମେ ଗୁଣ ରହିଛି, କିନ୍ତୁ ତା ଅର୍ଥ ନୁହଁ ଯେ ଭଗବାନଙ୍କର ଯେତେ ଶକ୍ତି ଅଛି ଆମର ସେଇ ସବୁ ଶକ୍ତି ରହିଛି। ତେଣୁ ସେଥିପାଇଁ ଏଇଟା କ'ଣ ଅଚିତ ଭେଦା ଭେଦ ତତ୍ଵ ଚୈତନ୍ୟ ମହାପ୍ରଭୁ ଏଇ ତତ୍ଵକୁ ଦେଇଛନ୍ତି। ଭଗବାନ ସହିତ ଆମର ଭେଦ ଅଛି ବା ଡିଫରେନ୍ସ ଅଛି, ପୁଣି ଭଗବାନ ସହିତ ଆମର ଅଭେଦ ଅଛି ବା ସିମିଲାରିଟି ଅଛି। ସେ ଫଳକୁ ଆଶ୍ରୟ ନ କରିକି ଯଦି କାର୍ଯ୍ୟ କରୁଛନ୍ତି ତାହେଲେ ସେ ସନ୍ନ୍ୟାସ ତ ଯୋଗୀ ଚ ନ ନିରତି ନ ଚାହିଁବେ। ଏଇ ଯେଉଁ ଦଳ ନ ନିରତି ଯେଉଁମାନେ ନଷ୍କର୍ମ୍ୟ ସେମାନେ କାମ କରୁନାହାନ୍ତି ବା ଅଗ୍ନି ଯେଉଁ ପ୍ରକାର ଧୂମ କରାଯାଉଛି ଏଇସବୁ କାର୍ଯ୍ୟ କରୁନାହାନ୍ତି ତେଣୁ ସେମାନେ ଯେ ସନ୍ନ୍ୟାସ ହେଇଥାନ୍ତି। ପ୍ରକୃତ ସନ୍ନ୍ୟାସ ହେଉଛି ବା ପ୍ରକୃତ ଯୋଗ ଯୋଗୀ ହେଉଛି କିଏ ନା ଯେଉଁମାନେ ଅନାଶିତ କର୍ମ କରନ୍ତି ଯେଉଁ କାର୍ଯ୍ୟ କରୁଛନ୍ତି। ଯେମିତି ଆମେ ଗୋଟେ ଉଦାହରଣ ଦେଉ, ଛୋଟିଆ ଉଦାହରଣ, ଯେଉଁ ସମସ୍ତେ ଖାଦ୍ୟ ଗ୍ରହଣ କରୁଛନ୍ତି, ସମସ୍ତେ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ଏବଂ ଆମର ଆସନ୍ତା ଯେଉଁ ହବ ବାତ୍ୟା ପାଇଁ ବହୁତ ଭୟ କରିକି ସବୁ ବିଭିନ୍ନ ପ୍ରକାର ଖାଦ୍ୟ ସଂଗ୍ରହ କରି ରଖୁଛନ୍ତି। ତେଣୁ ଅଧିକାଂଶ ଆମର ଯେଉଁ ରହିଛି କାର୍ଯ୍ୟର ଅଧିକାଂଶ ଭାଗ ଆମର ଖାଦ୍ୟ ଖାଇବାରେ ଇଏ ହେଉଛି, କର୍ମ ଆମର ଫଳ ହେଉଛି ଆମେ ଖାଇବାରେ ସେଟା ବ୍ୟବହାର କରୁଛନ୍ତି, ସମସ୍ତେ ଖାଦ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ ଯେଉଁମାନେ ସେଇ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରୁଛନ୍ତି, ଭଗବାନଙ୍କ ଭୋଗ ଲଗାଉଛନ୍ତି ଏବଂ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେଉଛନ୍ତି, ତେଣୁ ସେମାନେ ଏହି କର୍ମଫଳର ପ୍ରତିକ୍ରିୟାରେ ମୁକ୍ତ ହେଉଛନ୍ତି। ସମସ୍ତେ ରୋଷେଇ କରୁଛନ୍ତି, ସେମାନେ କଣ ପାଇଁ କରୁଛନ୍ତି? ଆତ୍ମକାରଣ କରୁଛନ୍ତି, ଆତ୍ମକାରଣ ରୋଷେଇ କରୁଛନ୍ତି କଣ ପାଇଁ ନା ଖାଦ୍ୟ ଗ୍ରହଣ କରି ନିଜ ପାଇଁ କରୁଛନ୍ତି। କିନ୍ତୁ ମତ ସେମାନେ କଣ ରୋଷେଇ କରୁନାହାନ୍ତି, ସେମାନେ ରୋଷେଇ କରୁଛନ୍ତି କିନ୍ତୁ ସେ ଖାଦ୍ୟକୁ ସେ ଭଗବାନଙ୍କୁ ଅର୍ପଣ କରୁଛନ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ ସେ ଖାଦ୍ୟକୁ ଅର୍ପଣ କରାଯାଏ। ତେଣୁ ସେ କର୍ମଫଳ ତାଙ୍କର ଭୋଗ କରିବାକୁ ପଡିବ, ମୁଖ୍ୟ ସେମାନେ ପାପ କର୍ମ ପ୍ରତିକ୍ରିୟାରେ ମୁକ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ସବୁ ଯେ ଯେକୌଣସି କର୍ମ କରୁନା କାହିଁକି ଯଦି ସେ କର୍ମ ତେଣୁ ଫଳକୁ ଯଦି ଆଶ୍ରୟ ନ କରି କର୍ମ କରିବେ ତାଙ୍କୁ ହେଉଛି ଅନାଶିତ କର୍ମଫଳ, କାର୍ଯ୍ୟ କର୍ମ କରୁଛି ସନ୍ନ୍ୟାସ, ସେ ହେଉଛନ୍ତି ସନ୍ନ୍ୟାସ ବା ସେ ହେଉଛନ୍ତି ଯୋଗୀ। ଭଗବତର ଅସତ ସଦନ କହିବେ ଯେ କାମ୍ୟାନ କର୍ମାନ ନ୍ୟାସ ସନ୍ନ୍ୟାସ ତବୈ ବିଭୁ। ଭଗବତର ଅସତ ସଦନରେ ଅର୍ଜୁନ ପ୍ରଶ୍ନ ପଚାରିବେ ଯେ ସନ୍ନ୍ୟାସର ମୋହନ ତତ୍ତ୍ୱ ମୋତେ କୁହନ୍ତୁ, ଯୋଗ ଯୋଗୀର ମଧ୍ୟ ତତ୍ତ୍ୱ ମୋତେ କୁହନ୍ତୁ, ଏ ତ୍ୟାଗୀର ମଧ୍ୟ ତତ୍ତ୍ୱ ମୋତେ କୁହନ୍ତୁ। ଅସତ ସଦନରେ ଭଗବାନଙ୍କୁ ପ୍ରଶ୍ନ ପଚାରିବେ, ତେଣୁ ଭଗବାନ ସେ ପ୍ରଶ୍ନ ଉତ୍ତରରେ କହିବେ ଯେ କାମ୍ୟାନ କର୍ମାନ ନ୍ୟାସ ସନ୍ନ୍ୟାସ କବଳେ, ସମସ୍ତେ କର୍ମ କରୁଛନ୍ତି ନିଜର ଇଣ୍ଟରଭ୍ୟୁ ପାଇଁ କରୁଛନ୍ତି, କାମ୍ୟ ନିଜ କାମନା ପୂରଣ କରିବାକୁ କରୁଛନ୍ତି କାମ୍ୟ କର୍ମ। ତେଣୁ ଏଇ ଯେଉଁମାନେ ଏଇ କାମ୍ୟ କର୍ମକୁ ନ୍ୟାସ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଛନ୍ତି କାମ୍ୟାନ କର୍ମାନ ନ୍ୟାସ, ସେମାନେ ହେଉଛନ୍ତି ସନ୍ନ୍ୟାସ। ତେଣୁ ଏଇ ସ୍ତରକୁ ନ ଯାଇକିରି ଏଇ ସନ୍ନ୍ୟାସକୁ ନ ଯାଇକିରି ଯେ ସନ୍ନ୍ୟାସ ନେଇଯାଉଛନ୍ତି ମହତ ସନ୍ନ୍ୟାସ ସନ୍ନ୍ୟାସକୁ ନ ଯାଇକିରି ଯେ ଏଇସବୁ ତଥାଗତ ଦେଶ ନେଇଗଲେ ଦେଶ ପିନ୍ଧି ପକେଇଲେ ସନ୍ନ୍ୟାସ ଡ୍ରେସ୍ ପିନ୍ଧି ପକେଇଲେ, ତେଣୁ ସେମାନେ ବିଭିନ୍ନ ପ୍ରକାର ତାଙ୍କର ଯୋଗ୍ୟତା ନାହିଁ,
ସେ ଭଗବାନଙ୍କ ପୂର୍ଣ୍ଣ ସମସ୍ତ ପରିଣାମ ସେମାନେ ସେ ସନ୍ନ୍ୟାସ ଆସନ କରିବା ପାଇଁ ଯୋଗ୍ୟ ନୁହନ୍ତି, କିନ୍ତୁ ସାଙ୍ଗେ ସାଙ୍ଗେ ସନ୍ନ୍ୟାସ ଗ୍ରହଣ କରିଦେଲେ। ପ୍ରକୃତରେ କଳିକାଳ ପାଇଁ କିନ୍ତୁ ସନ୍ନ୍ୟାସ ନେବାଟା କିନ୍ତୁ ବର୍ଜନ କରାଯାଇଛି, ଆମ ବର୍ମ ବୈଜନ୍ତ ପ୍ରଣାଳୀରେ ବନା କରାଯାଇଛି, ବାଚବି ଜିନିଷକୁ ବର୍ଜନ କରାଯାଇଛି, କଳିଯୁଗରେ ଏଟା କରାଯାଇ ପାରିବନି। ସେ ନା ଅଶ୍ୱମେଧ ଗୋପାଳ ସନ୍ନ୍ୟାସ ପ୍ରପଞ୍ଚ ଦେବରାଜ କରୋ ପଞ୍ଚ ବିଭଜୟ କଳିଙ୍ଗରେ ସନ୍ନ୍ୟାସ ନେବା ପାଇଁ ମନା କରାଯାଇଛି, ତାହେଲେ ଜିନିଷ ମନା କରାଯାଇଛି। ଏଟା ହେଉଛି ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ ଏବଂ ଅଶ୍ୱମେଧ ଗୋପାଳ ସନ୍ନ୍ୟାସ ସନ୍ନ୍ୟାସୀଙ୍କୁ ମନା କରାଯାଇଛି, ବନ୍ଦ କରାଯାଇଛି କଳିଙ୍ଗ। ଏବଂ କଳପଦ କହିଲେ ପିତୃ ଶ୍ରାଦ୍ଧରେ ଯେଉଁ ମାଂସ ଅର୍ପଣ କରାଯାଉଛି ସେଟା ଅନ୍ୟ ଯୁଗରେ ଥିଲା, କିନ୍ତୁ କଳିଙ୍ଗରେ ସେଟା ବନ୍ଦ କରାଯାଇଛି, ନିଷେଧ କରାଯାଇଛି। ଏବଂ ଦେବରେଣ ସୁତୋତ୍ପତି ଯଦି ଜଣଙ୍କର ସ୍ୱାମୀ ମରିଗଲା ମୃତ୍ୟୁବରଣ କଲା, ତାର ଭାଇ ତା ଦେବଙ୍କ ସହିତ ସଂଗ କରିକି ଯେଉଁ ପୁତ୍ର ଉତ୍ପନ୍ନ କରିବା ସେ କଳିଯୁଗରେ ନିଷିଦ୍ଧ କରାଯାଇଛି, ଭଗବାନ ଉଦ୍ଦେଶ୍ୟରେ ଭଗବାନଙ୍କର ସେବା ପାଇଁ ସନ୍ନ୍ୟାସ ନୁହଁ, ଭଗବାନ କଥା କଥା କରିବା ପାଇଁ ଭଗବାନଙ୍କ ସେବା ପାଇଁ ସନ୍ନ୍ୟାସ ନୁହଁ। ତ ଏ ସନ୍ନ୍ୟାସଟା ଆଲୋକ କରାଯିବ, କିନ୍ତୁ ଅନ୍ୟ ଯୋଉ କର୍ମ ସନ୍ନ୍ୟାସ ରହିଛି ଅନ୍ୟ ଯୁଗରେ ଯୋଉ ନଉଥିଲେ ସେ ଏଇ କଳିଯୁଗରେ ସେ ସନ୍ନ୍ୟାସକୁ ବର୍ଜନ କରାଯାଇଛି, ନିଷେଧ କରାଯାଇଛି। ତେଣୁ ଯେଉଁମାନେ ଏଇ ଯୋଗ୍ୟତା ପ୍ରାପ୍ତ ହେଇନାହାନ୍ତି ମହାଜ ସନ୍ନ୍ୟାସ ନା ଦେବ ସିଦ୍ଧି ସମୟ କରିଛନ୍ତି, ଯୋଗ୍ୟତା ପ୍ରାପ୍ତ ହେଇନାହାନ୍ତି କିନ୍ତୁ ସନ୍ନ୍ୟାସ ବେଶ ଗ୍ରହଣ କରିବେ, ତାହେଲେ ସେମାନେ ବିଭିନ୍ନ ପ୍ରକାର ବଗିଚା ଏବଂ ଆଣ୍ଡେକ୍ସନ ନ୍ୟୁଜ୍ ପେପର ଚାଲିଯାଏ ବିଭିନ୍ନ ପ୍ରକାର ସବୁ ରହୁ ବିଭିନ୍ନ ପ୍ରକାର ବଗିଚା ସବୁ ହେଉଛି ତଥାକଥ ସନ୍ନ୍ୟାସ ମାତ୍ର ତା କାରଣ ହେଉଛି ସେମାନେ ବହୁତ ହେଇନାହାନ୍ତି, ସନ୍ନ୍ୟାସ ହେବା ପାଇଁ ଯୋଗ୍ୟ ହେଇନାହାନ୍ତି କିନ୍ତୁ ସନ୍ନ୍ୟାସ ହେଇଯାଇଛି। ତେଣୁ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି, ତେଣୁ ଆକର୍ଷକ ଭଗବାନ କରିବେ କେମିତି ଜଣେ କାର୍ଯ୍ୟ ନ କରି ରହିପାରିବ ନାହିଁ, ସନ୍ତ ଛଅ ହଜାର ପର୍ଯ୍ୟନ୍ତ ଏଇ କର୍ମ ବିଷୟରେ ଭଗବାନ ଜୟ ସଙ୍ଗୀତା କି ଜୟ ଗୋପାଳ।